ಚೈತನ್ಯಚಂದ್ರಾಯ ನಮಃ ಸಪ್ತದಶ ಪರಿಚ್ಛೇದ ಸಚಿಕೆ ಪ್ರೇಮೋ ನಾನೋ ಅದ್ವೈತ ಮೀಳನ ସଚିକେ ପ୍ରେମ ନାନ ତେବେ ଅଦ୍ୱୈତ ମିଳନ ଅଦ୍ୱୈତ ପାଇଲ ବିଶ୍ୱରୂପ ଦର୍ଶନ ଓଡ଼ିଆ ଅନୁବାଦ କହୁଛି। ତତ୍ପରେ ସଚୀ ମାତାଙ୍କୁ କୃଷ୍ଣ ପ୍ରେମଦାନ କଲେ। ଅଦ୍ୱୈତ ଆଚାର୍ଯ୍ୟଙ୍କ ଠାରେ ତାଙ୍କର କୃତ ଅପରାଧକୁ ଧ୍ୱଂସ କରି ଏପରି ଭାବେ ଅଦ୍ୱୈତ ଆଚାର୍ଯ୍ୟଙ୍କ ମିଳନ ହେଲା। ତାପରେ ଅଦ୍ୱୈତ ଆଚାର୍ଯ୍ୟ ପରେ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିଥିଲେ। ଏହାପରେ ଭାଷ୍ୟ ଦେଇ ଆମର ପରମାରାଧ୍ୟ ତୁମ ଗୁରୁଦେବ ଶ୍ରୀ ଶ୍ରୀମଦେବ ଶ୍ରୀ ଭକ୍ତିବିଧାନ ସ୍ୱାମୀ କୃପାଜୀ ମହାରାଜା କହିଛନ୍ତି, ତାର ଓଡ଼ିଆ ଅନୁବାଦ କୁହାଉଛି। ଦିନେ ଚୈତନ୍ୟ ମହାପ୍ରଭୁ ଶ୍ରୀବାସ ଠାକୁରଙ୍କ ଗୃହରେ ବିଷ୍ଣୁ ଖଟ ଉପରେ ବସିଥିଲେ। ସେ ତାଙ୍କର ଭାବରେ କହିଲେ, ମୋର ମାତା ଅଦିତାର୍ଯ୍ୟଙ୍କର ପାଦ ପଦ୍ମରେ ଅପରାଧ କରିଛନ୍ତି। ସେ ଅପରାଧ ଖେଳ ନକଲେ, ବୈଷ୍ଣବ ଅପରାଧ, ସେ କେବେ କୃଷ୍ଣ ପ୍ରେମ ପାଇପାରିବେ ନା। ଏହା ଶୁଣି ସମସ୍ତ ଭକ୍ତ ଗଲେ ଅଦିତାଚାର୍ଯ୍ୟଙ୍କୁ ସେଠିକୁ ଆଣିବା ପାଇଁ। ଅଦିତାଚାର୍ଯ୍ୟ ଆସିଲେ। ଅଦିତାଚାର୍ଯ୍ୟ ଆସି ସଚୀ ମାତାଙ୍କର ଗୌରବ ଗାଁ ଗଲେ। ତାପରେ ସେ ଭାବ ଗଦଗଦ ହୋଇ ଭୂମି ଉପରେ ପତ ହେଲେ। ଏହି ଅବସରରେ ସଚୀ ମାତା ମହାପ୍ରଭୁଙ୍କର ନିର୍ଦ୍ଦେଶ ଆଉ ଉପଦେଶ ଅନୁଯାୟୀ ଅଦିତ ଆଚାର୍ଯ୍ୟଙ୍କର ପାଦ ପଦ୍ମ ସ୍ପର୍ଶ କଲେ। ତ ଚୈତନ୍ୟ ମହାପ୍ରଭୁ ଏଥିରେ ବଡ଼ ଖୁସି ହେଲେ। ତାଙ୍କର ମାତାଙ୍କର କାର୍ଯ୍ୟରେ ସେ କହିଲେ, ବର୍ତ୍ତମାନ ମୋ ମାତାଙ୍କର ଅପରାଧ ଧ୍ୱଂସ ହୋଇଛି। ଅଦିତ ଆଚାର୍ଯ୍ୟଙ୍କର ପାଦ ପଦ୍ମରେ ଯାହା ଅପରାଧ କରିଥିଲେ ତାହା ବର୍ତ୍ତମାନ ଧ୍ୱଂସ ହୋଇଛି। ସେ ବର୍ତ୍ତମାନ କୃଷ୍ଣ ପ୍ରେମ ଅତି ସହଜରେ ପାଇପାରିବେ। ଏହି ଉଦାହରଣ ଦ୍ୱାରା ମହାପ୍ରଭୁ ସମସ୍ତଙ୍କୁ ଶିକ୍ଷା ଦେଇଛନ୍ତି ଯେ ଜଣେ କୃଷ୍ଣ ଚେତନା ମାର୍ଗରେ ଖୁବ୍ ଅଗ୍ରଗତି କରିଥାଇପାରନ୍ତି, କିନ୍ତୁ ସେ ଯଦି କୌଣସି ବୈଷ୍ଣବଙ୍କର ପାଦ ପଦ୍ମରେ ଅପରାଧ ଅର୍ଜନ କରନ୍ତି, ତେବେ ତାଙ୍କର ଏ ଅଗ୍ରଗତି କୌଣସି ଫଳ ଧରିବ ନା। ସେଥିପାଇଁ ଆମମାନେ ଅତ୍ୟନ୍ତ ସାବଧାନ ହେବା ଉଚିତ, ଯେପରିକି ବୈଷ୍ଣବ ପାଦ ପଦ୍ମରେ କୌଣସି ଅପରାଧ ଅର୍ଜିତ ନ ହୁଏ। ଚୈତନ୍ୟ ଚରିତାମୃତରେ ବିଷୟରେ କୁହାଯାଇଛି, ଯଦି ବୈଷ୍ଣବ ଅପରାଧ ଉଠେ ହାତୀ ମାତା, ଉପୁଡ଼େ ବା ଛିଣ୍ଡେ ତାର ଶୁଖିଯାଏ ପାତା। ବୈଷ୍ଣବ ଅପରାଧ ପାଗଳ ହାତୀ ବାଗିଆ, ପାଗଳ ହାତୀ ବଗିଚାରେ ପଶିଲେ ବାଡ଼ ଫାଡ଼ ସବୁ ଭାଙ୍ଗି ପକାଏ, ଗଛ ଲତାର ସବୁ ଚେର ସହିତ ଉପରି ଫୋପାଡ଼ି ଦିଏ। ତଦ୍ରୁପ ଭାବେ କୌଣସି ବୈଷ୍ଣବଙ୍କର ପାଦ ପଦ୍ମରେ ଯଦି କେହି ଅପରାଧ ଅର୍ଜନ କରନ୍ତି, ତାଙ୍କର ଭକ୍ତିଲତା ଉପୁଡ଼ିଯାଏ, ଭକ୍ତି ବାଦ ପଡ଼ିଯାଏ। ଏହି ଘଟଣା ପରେ ଦିନେ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଚୈତନ୍ୟ ମହାପ୍ରଭୁଙ୍କୁ ଅନୁରୋଧ କଲେ ସେ ଅର୍ଜୁନଙ୍କୁ ଯେଉଁ ବିଶ୍ୱରୂପ ଦେଖେଇଥିଲେ ତାଙ୍କୁ ଦେଖେଇବା ପାଇଁ। ଚୈତନ୍ୟ ମହାପ୍ରଭୁ ଏ ପ୍ରସ୍ତାବ ରାଜି ହେଲେ। ଅଦିତ ପ୍ରଭୁ ସେ ବିଶ୍ୱରୂପ ଭଗବାନ ଦର୍ଶନ କଲେ, ସେ ବଡ଼ ଭାଗ୍ୟବାନ ହେଲା। ଏ ଶ୍ଳୋକ ଉପରେ ଦିଆଯାଇଥିବା ଆମର ପରମାରାଧ୍ୟାତ୍ମ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ଗୋପାଳଜୀ ମହାରାଜଙ୍କର ଭାଷ୍ୟ। ତେବେ କଥା ହେଉଛି ପ୍ରେମ ପୁରୁଷୋତ୍ତମ ଚୈତନ୍ୟ। ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ, ଯିଏକି ଯାଚି ଯାଚି କୃଷ୍ଣ ପ୍ରେମ ଦେଇଛନ୍ତି। ତାହା ଆମେ ଗାନ କରୁଥିଲେ, ଉତ୍ତମ ଅଧମ କିଛୁ ନା ବାଛିଲ, ଯାଚିଏ ଦିଲେ କୋଲ କହେ ପ୍ରେମାନନ୍ଦ ଏମନ ଗୌରାଙ୍ଗେ ହୃଦୟ ଧରିଆବ। ଉତ୍ତମ ଅଧମ କିଛି ବିଚାର କରିନାହାନ୍ତି, ଯୋଗ୍ୟାଯୋଗ୍ୟ ବିଚାର କରିନାହାନ୍ତି, ପାତ୍ରପାତ୍ର ବିଚାର କରିନାହାନ୍ତି, ପର ଆପଣା ବିଚାର କରିନାହାନ୍ତି, ଚୈତନ୍ୟ ମହାପ୍ରଭୁ ସମସ୍ତଙ୍କୁ ସେ କୃଷ୍ଣ ପ୍ରେମ ଦେଇଛନ୍ତି, ସମସ୍ତଙ୍କୁ କୃଷ୍ଣ ପ୍ରେମ ଦେଇଛନ୍ତି। ସେ ଚୈତନ୍ୟଙ୍କର କୃପା ନହେଲେ କେହି କେବେ ହେଲେ କୃଷ୍ଣ ପ୍ରେମ ପାଇପାରିବେ ନା। ଯେଉଁ କୃଷ୍ଣ ପ୍ରେମ ଦୁର୍ଲଭ ମାନବ ଜୀବନର ଉଦ୍ଦେଶ୍ୟ, ଅକାତରେ ବିଚାର ନିର୍ବିଶେଷରେ ସମସ୍ତଙ୍କୁ ପ୍ରେମ ଦାନ କରିଛନ୍ତି। ପାତ୍ରାପାତ୍ର ବିଚାରଣ ନ କରୁତେ ନ ସ୍ୱଂ ପରଂ ବିକ୍ଷତେ ଦୟା ଦେୟ ବିମର୍ଶକୋ ନହି ନବା କାଳ ପ୍ରତୀକ୍ଷ ପ୍ରଭୋ ସଦ୍ୟୋଜ ଶ୍ରବଣେ କ୍ଷଣ ପ୍ରଣମନ ଧ୍ୟାନାଦିନା ଦୁର୍ଲଭଂ ଦତ୍ତେ ଭକ୍ତିରସଂ ସ ଏବ ଭଗବାନ ଗୌର ପରମେ ଗତି। ଚୈତନ୍ୟ ଚନ୍ଦ୍ରାମୃତରେ ପ୍ରଭୁଧାନନ୍ଦ ସରସ୍ୱତୀ ପାଦଙ୍କର ଏ କଥା, ଯେଉଁ ଗୌରଚନ୍ଦ୍ରଙ୍କ ଠାରେ ପାତ୍ରାପାତ୍ର ବିଚାର ନାହିଁ, ପର ଆପଣା ବିଚାର ନାହିଁ, ଯୋଗ୍ୟ ଅଯୋଗ୍ୟ ବିଚାର ନାହିଁ, ଶୁଭାଶୁଭ ବିଚାର ନାହିଁ, ଏସବୁ ବିଚାର ପରିତ୍ୟାଗ କରି ଶ୍ରବଣ ଦର୍ଶନ ଧ୍ୟାନ କିମ୍ବା ପ୍ରଣାମରେ ଯେ ଦୁର୍ଲଭ ପ୍ରେମଦାନ କରନ୍ତି ସେଇ ଗୌର ଭଗବାନ ଏକମାତ୍ର ମୋର ଗତି, ଅନ୍ୟ କେହି ନୁହେଁ। ସେଥିପାଇଁ ଗୌରଭକ୍ତଙ୍କର ପ୍ରାର୍ଥନା, ଚୈତନ୍ୟତି କୃପାମୟତି ପରମୋଦାରେତି ନାନାବିଧ ପ୍ରେମାବେଶିତ ସର୍ବଭୂତ ହୃଦେତି ଆଶ୍ଚର୍ଯ୍ୟ ଧାମାନ୍ୱିତି ଗୌରାଙ୍ଗେତି ଗୁଣା ନବେତି ରସ ରୂପେତି ସ୍ୱନାମ ପ୍ରିୟେ ଶ୍ରାନ୍ତ ମମ ଦଳ୍ପତୋ ଜନିରିୟମ୍ ଜୟାଦିତି ପ୍ରାର୍ଥୟେ। ହେ ସର୍ବଭୂତ ଚିତାକର୍ଷକ, ହେ ସଚିଦାନନ୍ଦ ବିଗ୍ରହ ଶ୍ରୀ ଚୈତନ୍ୟ ଚନ୍ଦ୍ର, ହେ ଦୟାନିଧେ, ହେ ମହାବଦାନ୍ୟ, ହେ ନାନାବିଧ ପ୍ରେମାବେଶିତ ସର୍ବଭୂତ ହୃଦୟ, ହେ ତପ୍ତକାଞ୍ଚନ ସଦୃଶ ପରମ ଚମତ୍କାର କାନ୍ତିଧାରିନ୍ ଗୌରତନୁ ଶ୍ରୀହରି, ହେ କଲ୍ୟାଣ ଗୁଣବାରିଧେ ବିପ୍ଲବମ୍ବରସ ବିଗ୍ରହ, ହେ ସ୍ୱନାମ ପ୍ରିୟ, ଏହିପରି ନାମ କୀର୍ତ୍ତନ କରି ମୋର ଏହି ଜନ୍ମ ଅତିବାହିତ ହଉ, ଏହା ହିଁ ପ୍ରାର୍ଥନା। କାହିଁକି ଗୌର କୃପା ବିନା ପ୍ରେମ ଅନୁଭବ ହେବ ନାହିଁ, ପାଷାଣ ପରିସିଞ୍ଚିତ ଅମୃତର ସେ ନିର୍ବାଙ୍କୁର ସମ୍ଭବେତ୍ ଲାଙ୍ଗୁଳ ଶର୍ମାପତେର୍ ବିବୃଣତ ସ୍ୟାଦସ୍ୟ ନୈବାର୍ଯ୍ୟବଂ ହସ୍ତାବୁନ୍ନ ୟଥା ବୁଧା କଥମହୋଧାର୍ଯ୍ୟମ୍ ବିଧୋର ମଣ୍ଡଳମ୍ ସର୍ବଂ ସାଧନମସ୍ତୁ ଗୌରକରୁଣା ଭାବେ ନ ଭାବୋତ୍ସବ। ପାଷାଣ ଉପରେ କୋଟି ଅମୃତ ସିଞ୍ଚିଲେ କ'ଣ ତା ଉପରେ ଅଙ୍କୁରଜାତ ହେବ କି? କୁକୁର ଲାଙ୍ଗୁଳ ଯେତେ ପ୍ରସାରଣ କଲେ ସୁଦ୍ଧା ତା ସିଧା ହୁଏ ନା, ହାତ ବଢ଼େଇ କିଏ ଚନ୍ଦ୍ରକୁ ଧରିପାରିବ କି? ଏହା ଯେପରି ସବୁ ହେଇପାରିବ ନା, ଠିକ୍ ସେହିପରି ଗୌରକୃପାବିତ୍ତ ପ୍ରେମ ଅନୁଭବ ହେଇପାରିବ ନା। ଆଉ ଏଠି ଶିକ୍ଷା ଦିଆଯାଇଛି, ବିଶେଷ କରି ଶଚୀ ମାତା ତାଙ୍କର ନିଜ ମାତା, ସେ ଗୌରପ୍ରେମ ପାଇପାରିବେ ନା, କାହିଁକି ଅଦିତାଚାର୍ଯ୍ୟଙ୍କର ପାଦ ପଦ୍ମରେ ଅପରାଧ କରିଛନ୍ତି, ଏଇଟା କଥାଟା କୁହାଯାଏ, ଅଦିତାଚାର୍ଯ୍ୟଙ୍କର ପାଦ ପଦ୍ମରେ ଅପରାଧ କରିଛନ୍ତି, ସେଥିପାଇଁ ପାଇପାରିବେ ନା। ଏଥିପାଇଁ ସେ ଅପରାଧ ଖାଇଲେ ତ ନହେଲେ ପ୍ରେମ ମିଳିବ ନା, ପ୍ରେମ ଦେବେ ନା ତାଙ୍କୁ, ତେବେ ସେ ଅପରାଧ ମହାପ୍ରଭୁଙ୍କର କୃପା ଯୋଗୁଁ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଉପଦେଶ ଅନୁଯାୟୀ ଶଚୀ ମାତା ଅଦିତାଚାର୍ଯ୍ୟଙ୍କର ପାଦ ପଦ୍ମରେ କ୍ଷମା ଭିକ୍ଷା କଲେ, ତାପରେ ତାଙ୍କୁ ପ୍ରେମ ମିଳିଛି। ମହାବଦାନ ଲୀଳାରେ କୃପାଶକ୍ତିଙ୍କର ପ୍ରାଧାନ୍ୟ ଅଛି, ପ୍ରେମ ପୁରୁଷୋତ୍ତମ ଗୌରାଙ୍ଗଙ୍କର ମହାବଦାନ ଲୀଳା କୃପାଶକ୍ତିଙ୍କ ସର୍ବାତିଶୟ ଉଲ୍ଲାସ ପରିଲକ୍ଷିତ ହୁଏ। ଅନାସଙ୍ଗ ସାଧନରେ ଯାହା ଏକାନ୍ତ ଲଭ୍ୟ, ସାହସଙ୍ଗ ସାଧନରେ ଯାହା ସଲଭ୍ୟ ନୁହେଁ, ଭୁକ୍ତି ମୁକ୍ତି ସିଦ୍ଧି ପିପାସଙ୍କର ଯାହା ଅଲଭ୍ୟ, କର୍ମୀ ଜ୍ଞାନୀ ଯୋଗୀମାନଙ୍କ ପକ୍ଷେ ଯାହା ଦୁର୍ଲଭ, ଏତାଦୃଶ ପରମ ପୁରୁଷାର୍ଥ ସୁଦୁର୍ଲଭ ପ୍ରେମ ଭକ୍ତି ମହାବଦାନ୍ୟ ଗୌରାଙ୍ଗ ପାତ୍ରାପାତ୍ର ସ୍ଥାନାସ୍ଥାନ କାଳାକାଦିର ବିଚାର ନିର୍ବିଶେଷରେ ଯେ ଯେ ସ୍ଥାନରେ ଯାହାକୁ ତାହାକୁ ଅକାତରେ ଅଯାଚିତ ଭାବରେ ପ୍ରଦାନ କରି ତାଙ୍କର ମହାବଦାନ୍ୟତାର ପରିଚୟ ଦେଇଛନ୍ତି। ଚୈତନ୍ୟ ଚନ୍ଦ୍ରାମୃତରେ ପ୍ରଭୁଧାନନ୍ଦଙ୍କର ପ୍ରାର୍ଥ କରୁଥିଲେ, ପାତ୍ରାପାତ୍ର ବିଚାର ନ କରୁତେ ନ ସୋ ପରମ ବିକ୍ଷତେ ଦେୟା ଦେୟ ବିମର୍ଶକ ନହି ନବା କାଳ ପ୍ରତୀକ୍ଷ ପ୍ରଭୁ ସଦ୍ୟ ଯ ଶ୍ରବଣୀ କ୍ଷଣ ପ୍ରଣମନ ଧ୍ୟାନାଦିନା ଦୁର୍ଲଭଂ ଦତ୍ତେ ଭକ୍ତିରସଂ ଏବ ସ ଭଗବାନ ଗୌର ପରମ ଗତି। ଯେଉଁ ଚୈତନ୍ୟ ଚନ୍ଦ୍ରଙ୍କର ଚନ୍ଦ୍ରିକା ଜୀବ ହୃଦୟ ଜ୍ଞାତ ତମର ଆସି ଅକସ୍ମାତ ବିନାଶ କରେ, ପ୍ରେମାନନ୍ଦ ରସ ସାଗର ନିଅନ୍ତ ଉଚ୍ଛଳିତ କରେ, ଶ୍ରୀ ତାପ ସନ୍ତତ ବିଶ୍ୱକୀଣ ସ୍ନିଗ୍ଧ କରେ, ସୁଶୀତଳ କରେ, ସେଇ ଚୈତନ୍ୟ ସଦା ଆପଣଙ୍କ ହୃଦୟରେ କ୍ଷଣକାଳ ମାତ୍ର ଦୀପ୍ତ ହେଉ, ତାହେଲେ ଜୀବନ ଚରିତାର୍ଥ ମାନବ ଜୀବନର ସାର୍ଥକ ହେବ। ପ୍ରେମ ପୁରୁଷୋତ୍ତମଙ୍କର କରୁଣା ଛଟାର ଆଉ ଏକ ଅପୂର୍ବ ବିକାଶ ଅଛି। ମହାବଦାନ୍ୟ ଲୀଳାରେ ତାହା ହିଁ ବୈଶିଷ୍ଟ୍ୟ। ନାମ ପ୍ରେମ ବିତରଣ ଲୀଳାରେ ହିଁ ମହାବଦାନ୍ୟ ଲୀଳା। ନାମ ସବୁ ଯୁଗରେ ଅଛି, ଶ୍ରୁତି ସ୍ମୃତିରେ ନାମ ନାମୀଙ୍କର ଅଭେଦତ୍ୱ ନାମର ମହାବଦାନ୍ୟ ପ୍ରକାଶିତ ହେଇଛି। ଅନ୍ୟାନ୍ୟ ଯୁଗରେ ମଧ୍ୟ ଯୁଗାବତାରଙ୍କ ଦ୍ୱାରା ନାମ ପ୍ରଚାରିତ ହେଇଛି। ସେ ନାମ ମୁକ୍ତି ତ ସର୍ବାଭିଷ୍ଟପ୍ରଦ, ଶ୍ରୁତିଶାସ୍ତ୍ର ପ୍ରସିଦ୍ଧ। କିନ୍ତୁ କଳିଯୁଗ ବ୍ୟତୀତ ଅନ୍ୟ କୌଣସି ଯୁଗରେ ସ୍ୱୟଂ ଭଗବାନ ପୂର୍ଣ୍ଣ ବ୍ରହ୍ମ ଶ୍ରୀକୃଷ୍ଣ ଗୌରାଙ୍ଗ ସ୍ୱରୂପରେ ନିଜେ ନିଜ ଶ୍ରୀ ଶ୍ରୀମନ୍ ନାମ କୀର୍ତ୍ତନ କରି ନିଜାଭିନ୍ନ ସ୍ୱରୂପ ଶ୍ରୀମନ୍ ନାମର ପରମ ରସ ମାଧୁରୀ ଆସ୍ୱାଦନ ମୁଖରେ ଜନସାଧାରଣଙ୍କୁ ବିତରଣ କରିନାହାନ୍ତି। ଶ୍ରୀକୃଷ୍ଣ ଭିନ୍ନ, ଅନ୍ୟ କୌଣସି ଅବତାରରେ କୃଷ୍ଣ ପ୍ରେମ ଦାନ କରିବା ସମର୍ଥ ନୁହନ୍ତି। ସେହି ଶ୍ରୀକୃଷ୍ଣ ଗୌର ସ୍ୱରୂପରେ ନିଜ ନାମ ପ୍ରେମ ଆସ୍ୱାଦନ ପୂର୍ବକ ନିଜେ ଆପାମରଙ୍ଗ ପ୍ରଦାନ କରିଛନ୍ତି। ତାହାର ବୈଶିଷ୍ଟ୍ୟ ଅଛି, ତାହା ଆସ୍ୱାଦନ କରିବାକୁ ପଡ଼ିବ। ଆଚାର୍ଯ୍ୟଗଣ ବୈଷ୍ଣବ ଆଚାର୍ଯ୍ୟ ଗୌଡ଼ିଆ ବୈଷ୍ଣବ ଆଚାର୍ଯ୍ୟଗଣ ଗାନ କରିଛନ୍ତି, ଏମନ ଗୌରାଙ୍ଗ ବିନେ ନାହିଁ ଆରୋ, 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 ଏନ ଅବତାର ହବେ କି ହଏଛେ, ଏନ ଅବତାର ହବେ କି ହଏଛେ, ଏନ ପ୍ରେମ ଜଗତେ ଫେରି ଲଢାଲି, ଭବ ବିରଞ୍ଚିରା ମାଛି ତୋତେ ପ୍ରେମ, ଜଗତେ ଫେରି ଲଢାଲି, କାଙ୍ଗାଲେ ପାଇ ଖାଇଲ ନାଚି ଯାଇଆ କର ତାଳି, କାଙ୍ଗାଲେ ପାଇ କର ତାଳି, ଖସିଏ କାନ୍ଦି ଖଣ୍ଡାଳେ ବ୍ରାହ୍ମଣୀ କରେ କୋଳା କୋଳି କେବେ ବାଛିଲ ଏ ରଙ୍ଗ,
ଖଣ୍ଡାଳେ ବ୍ରାହ୍ମଣୀ କରେ କୋଳା କୋଳି କେବେ ଥିଲ ରଙ୍ଗ,
ହାକିଏ ହାକିଏ କୋଳ କର ଗାଇଏ ଧାଇଁଏ ଫିରେ,
ହାକିଏ ହାକିଏ କୋଳ କର
ମଙ୍ଗଲ ସୋର, ଏ ଦିନ ଭୁବନ କୃପା ବ୍ୟତୀତ କେବେ ହେଲେ ପ୍ରେମ ଜାତ ହେବ ନାହିଁ। ଆଉ ଅପରାଧ ଥିଲେ, ବୈଷ୍ଣବ ଅପରାଧ ଥିଲେ, ଗୌରାଙ୍କର କୃପା କେବେ ମିଳିବ ନାହିଁ, ତେଣୁ ପ୍ରେମ ଜାତ ହେବ ନା। ଏଇ ଶିକ୍ଷା ଏଠି ଦିଆଯାଇଛି। ସେଥିପାଇଁ ନିଜ ମାତା ଶଚୀ ମାତାଙ୍କୁ ମଧ୍ୟ ପ୍ରେମ ମିଳିବ ନା ସେ କହିଦେଲେ। ଯେହେତୁ ଅଦିତାଚାର୍ଯ୍ୟଙ୍କର ପାଦ ପଦ୍ମରେ ଅପରାଧ ଅଛନ୍ତି, ବୈଷ୍ଣବ ଅପରାଧ ସମ୍ବନ୍ଧରେ, ସେଥିପାଇଁ ଯାହା କହନ୍ତି କୋଟି ଜନ୍ମ କରେ ଯଦି ସାଧନ ଭଜନ, ଗୋଟେ ଜନ୍ମ ନୁହେଁ କୋଟି ଜନ୍ମ, କୋଟି ଜନ୍ମ ଯଦି ସାଧନ ଭଜନ କରନ୍ତି ତଥାପି ନା ପାଏ ପ୍ରେମଧନ। ଅପରାଧ ପ୍ରଚୁର ପ୍ରଚୁର ଅପରାଧ ଯଦି ଥିବ ତାହେଲେ କୋଟି ଜନ୍ମ ସାଧନ ଭଜନ କଲେ ସୁଦ୍ଧା ପ୍ରେମ ଜାତ ହେବ ନା। ସେଥିପାଇଁ ସେ ଅପରାଧକୁ କ୍ଷାଳନ କରିବା ପାଇଁ ପଡ଼ିବ। ଏ ବିଷୟରେ ବହୁ କଥା କୁହାଯାଇଛି। ନିନ୍ଦା କୁର୍ବନ୍ତି ଯେ ମୂଢ଼ା ବୈଷ୍ଣମାନ ମହାତ୍ମନ ତଦନ୍ତି ପିତୃବିଷାର୍ଦ୍ଧ ମହାରୌରବ ସଙ୍ଗୀତେ ହନ୍ତି ନିନ୍ଦନ୍ତି ବୈଦ୍ୟଷ୍ଟି ବୈଷ୍ଣମାନ ଆଭିନନ୍ଦତି କ୍ରୁଧ୍ୟତେ ଜାତି ନୋ ହର୍ଷମ ଦର୍ଶନେ ପତନାନ। ସ୍କନ୍ଦ ପୁରାଣରେ କୁହାଯାଇଛି ବୈଷ୍ଣବଙ୍କୁ ନିନ୍ଦା କରନ୍ତି, ତା ଅପରାଧ। ବୈଷ୍ଣବଙ୍କୁ ନିନ୍ଦା କରିବା, ବୈଷ୍ଣବଙ୍କୁ ବିଦ୍ୱେଷ କରିବା, ବୈଷ୍ଣବଙ୍କୁ ହନନ କରିବାର ଚେଷ୍ଟା, ବୈଷ୍ଣବଙ୍କୁ ଦର୍ଶନ କରି ପ୍ରଣାମ ନ କରିବା, ବୈଷ୍ଣବ ପ୍ରତି କ୍ରୋଧ ପ୍ରକାଶ କରିବା, ବୈଷ୍ଣବ ଦର୍ଶନ ଆନନ୍ଦିତ ନ ହେବା, ଏସବୁ ଅପରାଧ। ସ୍ୱଚ୍ଛତମ ଆଧ୍ୟାତ୍ମିକତା ପ୍ରସ୍ତ ସ୍ୱଚ୍ଛତମ ଫଳ। ଅର୍ଚ୍ଚା ବିଷ୍ଣୁ ଅର୍ଥାତ୍ ଶ୍ରୀ ବିଗ୍ରହଙ୍କ ପ୍ରତି ଶିଳାବୁଦ୍ଧି ରୂପ ଆଧ୍ୟାତ୍ମିକତା, ସର୍ବେଶ୍ୱର ବିଷ୍ଣୁଙ୍କୁ ଅପର ଦେବତାଙ୍କ ସହିତ ସମାନ ବୁଦ୍ଧି ଆଧ୍ୟାତ୍ମିକତା, ବିଷ୍ଣୁଙ୍କର ଚରଣାମୃତରେ ଜଳ ବୁଦ୍ଧି ଆଧ୍ୟାତ୍ମିକତା ଆଚାର୍ଯ୍ୟ ବୈଷ୍ଣବଙ୍କର କୃପାରେ ବିଦୃତ ହେଇପାରେ, କିନ୍ତୁ ଆଚାର୍ଯ୍ୟ ବୈଷ୍ଣବ ଚରଣରେ ଆଧ୍ୟାତ୍ମିକତା ପରିପୁଷ୍ଟ ହେଲେ ଆଉ କୌଣସି ରକ୍ଷାକର୍ତ୍ତା ନାହାନ୍ତି। ଯେ ଏହି ବନ୍ଧୁହୀନ ବିଶ୍ୱରେ ଏକମାତ୍ର ଆମ ରକ୍ଷକ, ତାଙ୍କ ଅଙ୍ଗରେ ଯଦି ଆମେ ବାଣବିଦ୍ଧ କରିବା ତାହେଲେ ଆମକୁ କିଏ ରକ୍ଷା କରିବେ। ଏଇଥିପାଇଁ ସମଗ୍ର ବୈଷ୍ଣବ ଶାସ୍ତ୍ର ଉଚ୍ଚସ୍ୱରରେ ବୈଷ୍ଣବ ପ୍ରତି ଆଧ୍ୟକ୍ଷତା ସ୍ୱରୂପ ଭାବେ ନିରାଶ କରିଛନ୍ତି। ରାମାନୁଜାଚାର୍ଯ୍ୟ ବୈଷ୍ଣବ ପ୍ରତି ଆଧ୍ୟକ୍ଷତା ନିର୍ମାଣ କରିବା ନିମିତ୍ତ ମଠବାସୀ ସେମାନଙ୍କୁ କେତେକ ଉପଦେଶ ଦେଇଛନ୍ତି। କ'ଣ ନା, ବୈଷ୍ଣବାନାଂଚ ଜନ୍ମାନି ନିଦ୍ରାଳ ଶ୍ୟାନି ଜାଣିଛ ଦୃଷ୍ଟା ତାହାନି ଅପ୍ରକୃଷ୍ୟାନି ଜନେଭ୍ୟ ନ ବନ୍ଦେତ୍ କୋଚିତ୍ ନ ବଦେତ୍ କୋଚିତ୍ ତେ ସଂଦୋଷାନ୍ ବ୍ୟାୟା ସୁଗୁଣଶୈବ ପ୍ରକୀର୍ତ୍ତ ହେତ୍ ବିଷ୍ଣୁପାଦତଙ୍ଗ ଶୈବ ଭକ୍ତ ପାଦତଗନ୍ତୁ ବା ପ୍ରାକୃତେଷୁ ଚ ପଶ୍ୟସୁ ନ ପିବତ୍ୟ ଉତ୍ତମ ତତ୍ତ୍ରୟସ୍ୟ ଜ୍ଞାନେନ ଶ୍ରୀ ରହସ୍ୟତ୍ରୟସ୍ୟ ଚ ରହିତ ସ୍ୟାଙ୍ଗ୍ରିଜଂ ତ୍ୱୟଂ ଗ୍ରାହ୍ୟଂ କଦା ଚ। ପ୍ରପନ୍ନାମୃତରେ ରାମାନୁଜାଚାର୍ଯ୍ୟଙ୍କ ଉପଦେଶ ଅଛି। ବୈଷ୍ଣବମାନଙ୍କର ଜନ୍ମ ନିଦ୍ରା ଆଳସ୍ୟ ଅପ୍ରକାଶ୍ୟ ସବୁ ଦେଖି କାହାରି କିଛି କହିବ ନା, ସେମାନେ ଦୋଷ ଶୀଘ୍ର ପରିତ୍ୟାଗ କରି ଗୁଣ ସକଳ କୀର୍ତ୍ତନ କରିବ। ବିଷ୍ଣୁପାଦକ ଓ ବୈଷ୍ଣବପାଦକ ରୂପ ଉତ୍ତମ ଦଳ ପ୍ରାକୃତ ଲୋକ ଦର୍ଶନ ଥାଇକରି ପାନ କରିବ ନା। ତତ୍ତ୍ରୟ ଜ୍ଞାନହୀନ ଶ୍ରୀ ରହସ୍ୟତ୍ରୟ ଜ୍ଞାନହୀନ ରହିତ ବ୍ୟକ୍ତିର ପାଦକ କଦାପି ଗ୍ରହଣ କରାଯିବ ନାହିଁ। ଚିତ ଚିତ ଈଶ୍ୱର ଏଇ ତତ୍ତ୍ରୟ ଭଗବାନ ଏକ ଅଦ୍ୱୈତତ୍ତ୍ୱ, ସେ ଅଦ୍ୱୈତବସ୍ତ୍ର ଦୁଇଟି ବିଶେଷ ଅର୍ଥାତ୍ ଚିତ ଅଚିତ ଏହି ରୂପ ଜ୍ଞାନ ରହିତ ଲୋକ ପଞ୍ଚ ସଂସ୍କାର ସଂସ୍କୃତ ହେଲେ ସୁଦ୍ଧା ତାଙ୍କର ପାଦ ଗ୍ରହଣ କରିବେ ନା। ବୈଷ୍ଣବର ମହାଭାଗ ଏ ସଂଲାପକାର ହେତେ ସଦା ତଦୀୟ ଦୂଷକ ଜନା ନ ପଶ୍ୟେତ୍ ପୁରୁଷାଧମା ନୈବା ବଲୋକେତ୍ କ୍ରୁରା ନ ପଚାର ପରାନ ଗୁର ଦ୍ୱୟ କନିଷ୍ଠ ପୁରୁଷ ଏହି ସଙ୍ଗତି କାର ହେତେ ସଦା ଉପାୟାନ୍ତାର ନିଷ୍ଠାଂଶ ପୁରୁଷାନ୍ ପରିବର୍ଜୟେତ୍। ମହାଭାଗ ବୈଷ୍ଣବମାନଙ୍କ ସହିତ ସଦା ସଂଳାପ କରିବେ, ବୈଷ୍ଣବ ନିନ୍ଦୁକ ପୁରୁଷୋତ୍ତମମାନଙ୍କୁ ଦେଖିବେ ନା, ଗୁରୁଙ୍କ ପ୍ରତି ଅପରାଧି କ୍ରୁର ବ୍ୟକ୍ତିମାନଙ୍କୁ ଦେଖିବେ ନା। ଗୁରୁ ଓ ବୈଷ୍ଣବ ଯେଉଁମାନେ ଏକନିଷ୍ଠ ସେମାନଙ୍କ ସହିତ ସଦା ସଙ୍ଗ କରିବେ। ସସମ୍ପ୍ରଦାୟରେ ପ୍ରୟୋଜନ ସିଦ୍ଧିର ଯେଉଁ ଉପାୟ ନିର୍ଦ୍ଦିଷ୍ଟ ହେଇଛି ତଦ୍ବ୍ୟତୀତ ଅନ୍ୟ ଉପାୟ ନିଷ୍ଠ ପୁରୁଷମାନଙ୍କୁ ପରିବର୍ଜନ କରିବେ ଅର୍ଥାତ୍ ସେମାନଙ୍କ ସଙ୍ଗ କରିବେ ନା। ପୂଜାନାଂ ବିଷ୍ଣୁ ଭକ୍ତାନାଂ ପୁରୁଷାର୍ଥ ଅସ୍ତି ନେତର ତେସୁ ତଦ୍ଦେଶ କିଞ୍ଚିତ ନାସ୍ତି ନା ସନ୍ମାତ୍ମନ। বিষ্ণু ভক্ত মানকর পূজা কলে পুরুষার্থ লাভ হয়, বৈষ্ণব প্রতি দ্বেষ কলে কোনো প্রকার পরমার্থ লাভ হয় না, কেবল আত্মার নাশ হয়। ভাগবত অর্চনম ভগবত পূজা বিধির উত্তম বিষ্ণুর মানব গুরুতরম বৈষ্ণব উল্লঙ্ঘনম তীর্থাদেশিত পাদদাদ গুরুতরম তীর্থ তদ্যঙ্গ্রিজম তসমান নিত্যমতন্ত্রিত হতাম তেসং সমরাধনী। বৈষ্ণব মানক আরাধনা ভগবানকর উত্তম পূজা বিধি, বিষ্ণুকর অপমান অপেক্ষা বৈষ্ণব উল্লঙ্ঘন গুরুতর, বৈষ্ণব পদজল বিষ্ণু পদজল ঠার গুরুতর, এহা জানি অতন্ত্রিত রূপে বৈষ্ণব মানক সমারাধন যত্ন হব না প্রাকৃত তমে ভক্তজন সে পশ্যতে। এই উপদেশ দ্বারা রূপ গোস্বামী প্রভু আমাকে উপদেশ দিয়েছেন, ভগত ভক্ত বৈষ্ণব মান প্রতি আধ্যাত্মিকতা সম্পূর্ণরূপে নিষেধ করছেন। গঙ্গা জলরে বুদ্বুদ বা ফেণ দেখিবা যেপরি উচিত নুহে, ভগত ভক্ত গঙ্গা জল অপ্রাকৃত বস্তু, তেমন তাঙ্কটা দোষ দেখিবা উচিত নুহে। সাধু নিন্দা শুনিলে সু কৃতি হয়ে খেয়ো,
সাধু নিন্দা শুনিলে সু কৃতি হয়ে খেয়ো,
জন্ম জন্ম অধপাত বেদেই কয়ো,
জন্ম জন্ম অধপাত
তো ইয়ারে সবে মাত্র এক জন্ম মারে,
বাটো ইয়ারে সবে মাত্র এক জন্মে মারে,
জন্মে জন্মে ক্ষণে ক্ষণে নিন্দ কে সংহারে,
জন্মে জন্মে ক্ষণে ক্ষণে নিন্দ কে সংহারে,
অতএব নিন্দুক ন্যাসি বাটো ইয়ারো,
অতএব নিন্দুক চৈতন্য ভাগবতরে কুহাযাইছে আধ্যাত্মিকতা পরিণাম ভয়াবহ, সমগ্র বহির্মুখ জগৎ ও মনধর্মী সম্প্রদায় আধ্যাত্মিকতা অবলম্বন করি জগৎ পথরে চালিছন্তি, তা ফলরে বহির্মুখতা ক্রমোন্নতির সোপানে দৃঢ় হচ্ছন্তি। একমাত্র গুরুপাদ পদ্মই সে ব্রাহ্মণকে উদ্ধার করিব। আধ্যাত্মিকতার এর ভয়াবহপূর্ণ দেখি শুদ্ধা ভ্রষ্টমতি আমাদের সুবিধি হুয়ে না, কিন্তু না আধ্যাত্মিকতা ব্যাধি বিনাশ একমাত্র বৈদ্য বৈষ্ণব ঠাকুর আমাদের সর্বশ্রেষ্ঠ আসন তদন করি তাঙ্কর দণ্ডার হওয়ার ইচ্ছা করু না। বৈষ্ণবর দণ্ড হচ্ছে কৃপা, সত্যর প্রতিরোধ করা সহজ নুহে, যে সত্যর প্রতিরোধ করা কৃত সংকল্প হতে সে মিথ্যার আশ্রয় রই অতি শীঘ্র কালগ্রাসে পত্য হচ্ছে, মিথ্যার আশ্রয় নিতান্ত মিথ্যা। এই জগৎ প্রপঞ্চময়, এই জগতের যেতে দূর সত্যরূপ ভগবতত্ত্বর জয় উপলব্ধি হয় সেদূর পর্যন্ত মায়াদন্ত মিথ্যা বিদূরিত হয়। পুণি এপরি দেখা যাচ্ছে যেটা সত্যের উন্নতি নিমিত্ত যত্ন হয় সেটার মিথ্যা আসে অগ্রসর হয়, সত্যর প্রতিরোধে নানা প্রকার দুষ্ট আচরণ করে, এহা ভগবানকর ইচ্ছা। কাইকি না বিপরীত বস্তুর ক্রিয়া উদয় নহেলে যথার্থ তত্ত্ব বল লাভ করিপারিব না, যেপরি অন্ধকার নথিলে ন আসলে আলোকর আলো জানায় না, সেইপরি মিথ্যাশ্রিত ব্যক্তিমানকে উদ্যম নহেলে সত্যাশ্রিত ব্যক্তিমানকে জয়
সুখলাভ হয়ে না। সজ্জন তো শুনিবে, শ্রী ভক্তিবিনোদ ঠাকুর এ কথা কইছেন। তেণু মহাপ্রভুঙ্কর এ শচী মাতাঙ্কর অদ্বৈত প্রভুঙ্কর শ্রীচরণের কৃত অপরাধ যে পর্যন্ত নিরাকরণ হইতা সে পর্যন্ত প্রেম মিলিব না কইলে শচী মাতাঙ্ক প্রতি কৃপা কলে সে অদ্বৈতাচার্যঙ্কর পাদ পদ্মরে পতিত হই তাঙ্কর পাদ পদ্ম স্পর্শ কলে কৃপা ভিক্ষা কলে তাহলে অপরাধ সরা তাপরে সে প্রেম পাইছিল, নহেলে মিলিব না, গৌর কৃপা নহেলে তো মিলিব না, কিন্তু যে পর্যন্ত অপরাধ থিব সে পর্যন্ত গৌর কৃপা মিলিব না। বৈষ্ণব অপরাধ হাতি মাতা মাতলা হাতি বাজা এসব কথা এটি এ প্রসঙ্গরে আলোচ্য। আই ক্যান স্পিক সমথিং ইংলিশ হিয়ার। সচিকে প্রেম দান তবে অদ্বৈত মিলন, অদ্বৈত পাইল বিশ্বরূপ দর্শন। দ্যার আর দি লর্ড ডেলিভার লাভ অফ কৃষ্ণ টু ইজ মাদার শচী দেবী নালিফাইং হার অফেন্সেস অ্যাট দি ফিট অফ অদ্বৈতাচার্য। দস দ্যার ওয়াজ এ মিটিং উইথ অদ্বৈতাচার্য হু ল্যাটার হ্যাড এ ভিশন অফ দি লর্ডস ইউনিভার্সাল ফর্ম। শ্রীল প্রভুপাদ হ্যাজ গিভেন পারপট অন দিস টেক্সট। ওয়ান ডে শ্রী চৈতন্য মহাপ্রভু ওয়াজ সিটিং অন দি থ্রোন অফ বিষ্ণু ইন দি হাউস অফ শ্রী ব্যাসপ্রভু। And in mood of his own, he said, My mother has offended the lotus feet of Adhitacharya. Unless she nullifies this offense at the lotus feet of Vaishnava, it will not be possible for her to achieve love of Krishna. Hearing this, all the devotees went to bring Adhitacharya there. While coming to see the Lord, Adhitacharya was glorifying the characteristics of Mother Sachi Devi. And thus upon arriving, he fell down on the ground in ecstasy. Then under the instruction of Lord Chaitanya, Sachi Devi took advantage of the situation to touch Adhitacharya's lotus feet. Sri Chaitanya Mahaprabhu was very much pleased by his mother's action and he said, Now my mother's offense at the lotus feet of Adhitacharya has been rectified and she may have love of Krishna without difficulty. By this example, Lord Chaitanya taught everyone that although one may be very much advanced in Krishna consciousness, if one offends lotus feet of Vaishnava, his advancement will not bear fruit. We should therefore be very much conscious not to offend a Vaishnava. Chaitanya Charitamrita has described such an offense as follows. Jadi Vaishnava Parad Uthe Hati Mata Upudeva Chindeta Sukhi Jaya Pata. As a mad elephant may trample all the plants in a garden, by committing one offense at lotus feet of Vaishnava, one may spoil all the devotional service he has accumulated in his life. After this incident, one day Adhitacharya Prabhu requested Chaitanya Mahaprabhu to display the universal form he had very kindly shown to Arjuna. Lord Chaitanya agreed to this proposal and Adhita Prabhu was fascinated enough to the universal form of the Lord. Chaitanya Mahaprabhu is known as Prema Purushottama, who gives Krishna Prema indiscriminately. Without any discrimination gives Krishna Prema. Uttama Adhama Kichuna Bachila. Jachiya Dilaka Kol Kahe Premananda Emana Gaurange Hude Dharyabol. Premanandas Thakur Vaishnav poet has said this thing. Mahaprabhu, Sriman Mahaprabhu is wonderfully magnanimous. Adhuta Udarjamaya Vigraha. ইজ অদ্ভুত ঔদার্যময় বিগ্রহ। মাধুর্য ঔদার্য টু পার্টস আর দেয়ার, আন্ডারস্ট্যান্ড মাই ল্যাঙ্গুয়েজ। মাধুর্য ঔদার্য, মাধুর্য মিন্স হোয়াট ইউ সে সুইটনেস, ডু আন্ডারস্ট্যান্ড, বিউটি অ্যান্ড সুইটনেস। ঔদার্য ম্যাগনানিমিটি, ডু আন্ডারস্ট্যান্ড, টু পার্টস। লীলা, কৃষ্ণ লীলা, কৃষ্ণ লীলা is madhurjamaya leela, understand my language, is very sweet, beautiful leela, but Mahaprabhu's leela, audharjamaya, more audharjamaya. Mahaprabhu's leela, gaurangera madhur leela, Mahaprabhu's leela is also sweet, but audharja has been added to it, is extra thing, understand my language, two parts. ঔদার্য মাধুর্য ইন লীলা, কৃষ্ণ লীলা, টু পার্টস আর দেয়া, ঔদার্য অ্যান্ড মাধুর্য। sweetness and magnanimity. And Mahaprabhu Leela specially, the magnanimity is added to it, Madhurya. So, Mahaprabhu is known as Prema Purushottama, Krishna is known as Leela Purushottama, Lord Ramchandra is known as Marjada Purushottama, and Gauranga Mahaprabhu is known as Prema Purushottama. Who gives Krishna Prema? And he gives Krishna Prema indiscriminately. He never discriminates whether one deserves or whether one doesn't deserve. Uttama adama kichuna gachila. Maybe uttama, maybe very degraded adham. He never discriminates. Jachiya dilaka kol, kai premananda imana gaurangya hudaya daryabha. Always he is calling you, come to my fold. He is ready to embrace you. Do you understand? Mahaprabhu is ready to embrace you. Come to my fold, indiscriminately. Maybe uttama or adhama. He never discriminates. He offers his lap to his embrace. Do you understand? Therefore, Premananda Das sings this thing. Emana Gaurangi Hudaya Daryabha. Such Gauranga, keep such Gauranga in your heart. Hudaya Sprutha. That we are singing, the Rupa Goswamis, Subhadandar Goswamis, before reading Chaitanya Charitamrita, we sing this thing. Hari Purata Sundarati Kadamba Sandipita Sada Hudaya Kandare Spuratana Sachinandana. Let that Sachinandana, son of Sachimata, manifest in my heart. That's the only thing required. Chaitanya Charitamrita, Prabhudananda Saraswati Pada has said, Patra Patra Vicharana Na Kurute Na Samparam Vikhyate Deya de vimarsaka nahi nava kala pratikhya prabhu sadyo da sravanikhyana pranamana dhyana dina durlabham datte bhakti rasam saiva bhavana gaura paramegati. That gaura chanda never discriminates patra patra, deserving, not deserving, paralapana, mine, not mine, never discriminates. Yogya yogya is qualified or not qualified, never discriminates. Shubha shubha, auspicious and or not auspicious, never discriminates. Without discrimination, indiscriminately, he gives this prema, which is very, very rare, durlava. By hearing, having darshan of Gauranga Mahaprabhu, meditating, paying dandavat pranam to Gauranga Mahaprabhu, with open heart, pure heart, simple heart, no duplicity, Mahaprabhu gives prema. Such Gauranga, Gaura Bhagavan, is my destination. How I can reach him? Nobody else. So, those who are Gaura Bhaktas, Prabhudananda Saraswati Pad has taught us what should be the prayer of Gaura Bhaktas. Chaitanya ti krupamayati paramodareti nana vidha premavesita sarva bhuta hudeti asajya dhamanniti gaurangeti karunarnabeti rasarupeti sunam priyeti srantam mama jalpato janiriyam jayaditi prarthaye. This is the prayer of Gaura Bhaktas. Sarva bhuta chitars gaura, who attracts all living entities, all attractive. Sajdananda vigraha chaitana chandra. Is Sajdananda vigraha, understand? Sajdananda vigraha. Ishvara Paramakrishna Sajdananda vigraha. Is for me sanamaya, chenamaya, anandamaya. He has form, he is not material form. He is sanamaya, chenamaya, anandamaya. He's full of eternality, full of knowledge, full of transcendental bliss. Sadananda vigraha chaitana chandra. Dayanidhe. Whose mercy is like unlimited ocean. Do you understand? Wonderfully merciful. Mahavaranya, most munificent incarnation. বিবিধ প্রেমাবেশই তো সর্বভূত হৃদয়। হিজ হার্ট ইজ অলওয়েজ লাভ ফর অল লিভিং এন্টিটিজ। তত্ত্বকাঞ্চন সদৃশ চমৎকার কান্তি ধারিন গৌরতনু। হিজ বডিলি হি ইজ লাইক দ্যাট অফ মোল্টেন গোল্ড, সচ গৌর কল্যাণ গুণ বারি দে। হি অলওয়েজ voices all of spaciousness for all living entities. Do you understand? Thus Kalyana Guna, such quality is with him that is like an unlimited ocean. Vipralamba Rasa Vigraha. His form is Vipralamba Rasa Vigraha. Vipralamba Rasa means feeling separation from Krishna. Radhava Vipralamba. That is separation. Always feeling separation from Krishna. That is his form, Gauranga's form. Do you understand? Understand my language, try to understand me. And he is very dear to his own name. So Nama Priya. He is Krishna, always chanting the name of Krishna. Huh? Gauranga bolite hobe pulaka sarira. Nartan Das Thakur sings this. If you utter name of Gauranga, your whole body will be ecstatic. Why? Why? Kena? Huh? Hari Hari Bolite Nayanu Bahe Nira. This is the reason. He is Hari himself. But uttering name of Hari sets tear. Sets tear. That is the reason. Therefore, Gauranga Bolite Habe Pulaka Sarira. If you utter name of Gauranga, whole body will be ecstatic. Because crying always for Lord Hari. Though he is Hari, by uttering his name is shedding tears. He is a practical teacher. He has taught us. Do you understand? Krishna is a theoretical speaker, but Gauranga is a practical teacher. Krishna came in the form of Gauranga to teach us how to surrender to Krishna, how to develop bhakti for Krishna, how to surrender. Do you understand? And how to cry for Krishna. Yes. You have to cry for Krishna, otherwise you cannot get Krishna. Those who have cried, they have gotten. Dhruva cried, Villo Mangala cried, they got. And that's the price you have to give. Yes. So Nam Kirtya, you say. Only chanting his own name, he cries. Mahaprabhu says, yes. And in Chaitanya Bhagavata, Vrindavana Das Thakur has said, what is bhakti? Prem bhakti. Bhakti yoga, bhakti yoga. Bhakti yoga, dhana.
Bhakti yoga, bhakti yoga. Bhakti yoga, dhana.
Bhakti yei, Krishna nama. Smarana karna na
bhakti yei Krishna nama smarana karna na.
Is Vrindavana Thakur, what is bhakti? Prema bhakti especially. Bhakti yoga, bhakti yoga, bhakti yoga dhana. This prema bhakti is invaluable asset. What is that? Bhakti ai Krishna namasmaran krundana. That is bhakti, uttering name of Krishna and thinking of Krishna, one should cry. Krundana. Yes. Adi Purana also, Supreme Lord Krishna says, Gayanti mama namani rudanti mama sannidhau esangaham parikrito nanya krito janardana. Krishna says, in Adi Purana, Gayanti mama namani, uttering my name, do you understand? Krishna nama. Before me, before deity form, nama rupa vigraha tino chidananda maya tine bhedana. There is no difference between the name of Krishna, the deity form, deity installed by Vaishnava, and Krishna himself. There is no difference. So, those who utter this his name and cry before him. Cry before him. Gayanti mama namani rudanti mama sannidho. And cries before me, he purchases me. This is the price you have to pay to purchase Krishna. Understand me? Yes. Purchase Krishna, you have to do this thing. It is adhikrana. Gitvata mama namani nartayana mama sannidho. Idam bravimite satyam kritahum tena charjuna. Gitvata mama namani rudanti mama sannidho. Tesang mahum parikrita nanya krita nardha. Arjuna, I swear before you that I become practically purchased by those who sing the names in my presence and dance, and those who sing my names and weep, cry before my Sri Murti. I, Janardana, being unpurchasable by others, become purchased by them. So, the Mahaprabhu was always crying. Uttering names of Krishna, always shedding tears. Yes, always. Rurudyamana, Rurudyamana. Always shedding tears. Practically teaching, that is said. Vipralambharasa vigraha, sonama priya. Whose form, Mahaprabhu's form is Vipralambharasa vigraha. He is always feeling acute pain, separation of Krishna and crying and shedding tears. So nama priya, very dear to his name, Krishna nama. This is my prayer, the Gaura Bhaktas, they offer this prayer to Mahaprabhu. Please, your mercy on me, let me do this kirtan, my life, whole life is spent in this way. Without the mercy of Gaura, nobody can get Krishna prema. No.